ଦ୍ୱିତୀୟ ବଂଶାବଳୀ ତେର ପର୍ବ ଜାରବିଅମ୍ ରାଜାଙ୍କ ରାଜତ୍ୱର ଅଠର ବର୍ଷରେ ଅବ୍ୟୟ ଜିହୁଦା ଉପରେ ରାଜତ୍ୱ କରିବାକୁ ଆରମ୍ଭ କଲେ। ସେ ଜେରୁସାଲମରେ ତିନି ବର୍ଷ ରାଜ୍ୟ କଲେ। ତାଙ୍କର ମାତାଙ୍କ ନାମ ମିଖାୟ, ସେ ଗିବିଆ ନିବାସୀ ଉରିଏଲର କନ୍ୟା ଥିଲେ। ପୁଣି ଅବ୍ୟୟ ଓ ଜାରବିଅମ୍ ମଧ୍ୟରେ ଯୁଦ୍ଧ ଚାଲିଲା। ଅବ୍ୟୟ 4 ଲକ୍ଷ ବଛା ବିକ୍ରମଶାଳୀ ସୈନ୍ୟ ସଙ୍ଗେ ମିଶି ଯୁଦ୍ଧ କଲେ ଓ ଜାରବିଅମ୍ 8 ଲକ୍ଷ ବଛା ମହାବିକ୍ରମଶାଳୀ ଲୋକ ନେଇ ତାଙ୍କ ବିରୁଦ୍ଧରେ ଯୁଦ୍ଧ ସଜାଇଲେ। ତହିଁରେ ଅବ୍ୟୟ ଇଫ୍ରାଇମର ପର୍ବତମୟ ଦେଶସ୍ଥ ସିମାରୟମ୍ ପର୍ବତରେ ଠିଆ ହୋଇ କହିଲେ, ହେ ଜାରବିଅମ୍ ଓ ସମଗ୍ର ଇସ୍ରାଏଲ ଲୋକ, ମୋ କଥା ଶୁଣ। ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର, ଯେ ଲବଣର ନିୟମ ଦ୍ୱାରା ଇସ୍ରାଏଲର ରାଜତ୍ୱ ଚିରକାଳ ନିମନ୍ତେ ଦାଉଦଙ୍କୁ ଅର୍ଥାତ୍ ତାଙ୍କୁ ଓ ତାଙ୍କ ସନ୍ତାନଗଣକୁ ଦେଇଅଛନ୍ତି, ଏହା କ'ଣ ତୁମ୍ଭମାନଙ୍କର ଜାଣିବା ଉଚିତ ନୁହେଁ? ତଥାପି ଦାଉଦଙ୍କର ପୁତ୍ର ସଲୋମନଙ୍କ ଦାସ ଯେ ନବାଟର ପୁତ୍ର ଜାରବିଅମ୍, ସେ ଉଠି ଆପଣା ପ୍ରଭୁର ବିଦ୍ରୋହୀ ହୋଇଅଛି। ପୁଣି ଦୁଷ୍ଟ ଓ ଅସାର ଲୋକମାନେ ତାହା ପକ୍ଷରେ ଏକତ୍ର ହୋଇ ସଲୋମନଙ୍କର ପୁତ୍ର ରେହବ୍ୟାମଙ୍କ ପ୍ରତିକୂଳରେ ଆପଣାମାନଙ୍କୁ ବଳିଷ୍ଠ କଲେ। ସେହି ସମୟରେ ରେହବ୍ୟାମ ଯୁବା ଓ କୋମଳାନ୍ତକରଣ ଥିଲେ ଓ ସେମାନଙ୍କର ପ୍ରତିବାଧା କରିପାରିଲେ ନାହିଁ। ଆଉ ଏବେ ତୁମ୍ଭେମାନେ ଦାଉଦ ସନ୍ତାନଗଣର ହସ୍ତାଧୀନ, ସଦାପ୍ରଭୁଙ୍କ ରାଜ୍ୟର ପ୍ରତିବାଧା କରିବାକୁ ମାନସ କରୁଅଛ। ପୁଣି ତୁମ୍ଭେମାନେ ଲୋକସମୂହ ଓ ତୁମ୍ଭମାନଙ୍କର ଦେବତା ହେବା ପାଇଁ ଜାରବ୍ୟାମ୍ ନିର୍ମିତ ସୁବର୍ଣ୍ଣମୟ ଗୋବତ୍ସ ତୁମ୍ଭମାନଙ୍କର ସଙ୍ଗେ ଅଛି। ତୁମ୍ଭେମାନେ କି ସଦାପ୍ରଭୁଙ୍କ ଯାଜକ ହାରଣଙ୍କର ସନ୍ତାନଗଣକୁ ଓ ଲେବୀୟମାନଙ୍କୁ ତଡ଼ିଦେଇ ଅନ୍ୟ ଦେଶସ୍ଥ ଗୋଷ୍ଠୀମାନଙ୍କ ରୀତି ଅନୁସାରେ ଆପଣାମାନଙ୍କ ପାଇଁ ଯାଜକ ନିଯୁକ୍ତ କରିନାହଁ? ଏଣୁ ଯେ କେହି ଆପଣାର ପଦ ନିଯୋଗାର୍ଥେ ଏକ ଗୋବତ୍ସ ଓ ସାତମେଷ ନେଇ ଆସେ, ସେ ଏହି ଅନିଶ୍ୱରମାନଙ୍କର ଯାଜକ ହୋଇପାରେ। ମାତ୍ର ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଟନ୍ତି ଓ ଆମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରିନାହୁଁ। ପୁଣି ସଦାପ୍ରଭୁଙ୍କ ପରିଚର୍ଯ୍ୟକାରୀ ହାରଣ ସନ୍ତାନଗଣ ଆମ୍ଭମାନଙ୍କର ଯାଜକ ଅଛନ୍ତି ଓ ଲେବୀୟମାନେ ଆପଣା ଆପଣା କାର୍ଯ୍ୟରେ ନିଯୁକ୍ତ ଅଛନ୍ତି। ସେମାନେ ପ୍ରତି ପ୍ରଭାତରେ ଓ ପ୍ରତି ସନ୍ଧ୍ୟାରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ହୋମବଳି ଓ ସୁଗନ୍ଧି ଧୂପ ଦଗ୍ଧ କରୁଅଛନ୍ତି। ସେମାନେ ପବିତ୍ର ମେଜ ଉପରେ ଦର୍ଶନୀୟ ରୁଟି ଓ ପ୍ରତି ସନ୍ଧ୍ୟାରେ ଜଳାଇବା ପାଇଁ ପ୍ରଦୀପ ସହିତ ସ୍ୱର୍ଣ୍ଣମୟ ଦୀପବୃକ୍ଷ ସଜାନ୍ତି, କାରଣ ଆମ୍ଭେମାନେ ସଦାପ୍ରଭୁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ରକ୍ଷଣୀୟ ରକ୍ଷା କରୁଅଛୁ। ମାତ୍ର ତୁମ୍ଭେମାନେ ତାହାଙ୍କୁ ପରିତ୍ୟାଗ କରିଅଛ। ଆଉ ଦେଖ, ପରମେଶ୍ୱର ଆମ୍ଭମାନଙ୍କର ମସ୍ତକ ସ୍ୱରୂପ ଅଛନ୍ତି ଓ ତାହାଙ୍କ ଯାଜକମାନେ ତୁମ୍ଭମାନଙ୍କ ପ୍ରତି କୂଳରେ ରଣତୁଳି ବଜାଇବା ପାଇଁ ଆମ୍ଭମାନଙ୍କ ସଙ୍ଗରେ ଅଛନ୍ତି। ହେ ଇସ୍ରାଏଲ ସନ୍ତାନଗଣ, ତୁମ୍ଭେମାନେ ସଦାପ୍ରଭୁ ତୁମ୍ଭମାନଙ୍କ ପିତୃଗଣର ପରମେଶ୍ୱରଙ୍କ ପ୍ରତିକୂଳରେ ଯୁଦ୍ଧ ନ କର, କାରଣ ତୁମ୍ଭେମାନେ କୃତକାର୍ଯ୍ୟ ହେବ ନାହିଁ। ତଥାପି ଜାରବିଅମ୍ ସେମାନଙ୍କ ଆକ୍ରମଣାର୍ଥେ ପଶ୍ଚା ଦିଗରେ ଗୋପନରେ ସୈନ୍ୟ ରଖିଲେ, ଏଣୁ ଲୋକମାନେ ଜିହୁଦାର ଆଗରେ ଓ ସେହି ଗୁପ୍ତ ଦଳ ସେମାନଙ୍କ ପଛରେ ରହିଲେ। ତହିଁରେ ଜିହୁଦା ପଛକୁ ଅନାନ୍ତେ, ଦେଖ ସେମାନଙ୍କ ଆଗରେ ଓ ପଛରେ ଯୁଦ୍ଧ, ତହୁଁ ସେମାନେ ସଦାପ୍ରଭୁଙ୍କ ନିକଟରେ ଡାକ ପକାଇଲେ ଓ ଯାଜକମାନେ ତୁରିଧ୍ୱନି କଲେ। ସେତେବେଳେ ଜିହୁଦାର ଲୋକମାନେ ସିଂହନାଦ କଲେ। ଆଉ ଜିହୁଦାର ଲୋକମାନେ ସିଂହନାଦ କରିବା ସମୟରେ ପରମେଶ୍ୱର ଅବ୍ୟୟ ଓ ଜିହୁଦାର ସମ୍ମୁଖରେ ଜାରବିଅମକୁ ଓ ସମସ୍ତ ଇସ୍ରାଏଲକୁ ଆଘାତ କଲେ। ତହିଁରେ ଇସ୍ରାଏଲ ସନ୍ତାନଗଣ ଜିହୁଦା ସମ୍ମୁଖରୁ ପଳାଇଲେ ଓ ପରମେଶ୍ୱର ସେମାନଙ୍କୁ ସେମାନଙ୍କ ହସ୍ତରେ ସମର୍ପଣ କଲେ। ତହୁଁ ଅବ୍ୟୟ ଓ ତାଙ୍କର ଲୋକମାନେ ମହାସଂହାରରେ ସେମାନଙ୍କୁ ବଦ୍ଧ କଲେ। ଏଥିରେ ଇସ୍ରାଏଲର 5 ଲକ୍ଷ ବଛା ଲୋକ ହତ ହୋଇପଡ଼ିଲେ। ଏହି ରୂପେ ସେହି ସମୟରେ ଇସ୍ରାଏଲ ସନ୍ତାନମାନେ ଅବନତ ହେଲେ ଓ ଜିହୁଦାର ସନ୍ତାନମାନେ ସଦାପ୍ରଭୁ ଆପଣମାନଙ୍କ ପିତୃଗଣର ପରମେଶ୍ୱରଙ୍କ ଉପରେ ନିର୍ଭର ରଖିବାରୁ ଜୟଯୁକ୍ତ ହେଲେ। ଏଉତାରେ ଅବ୍ୟୟ ଜାରବିଅମଙ୍କର ପଛେ ପଛେ ଗୋଡ଼ାଇ ତାଙ୍କର କେତେକ ନଗର ଅର୍ଥାତ୍ ବେଥେଲ ଓ ତହିଁର ଉପନଗର, ଜିସାନା ଓ ତହିଁର ଉପନଗର, ପୁଣି ଇଫ୍ରଣ ଓ ତହିଁର ଉପନଗର ସକଳ ହସ୍ତଗତ କରିନେଲେ। ପୁଣି ଅବ୍ୟୟର ଜୀବନ କାଳଯାଏ ଜାରବିଅମ୍ ଆଉ ବଳ ପାଇପାରିଲେ ନାହିଁ। ଏଉତାରେ ସଦାପ୍ରଭୁ ତାଙ୍କୁ ଆଘାତ କରନ୍ତେ, ସେ ମଲେ। ମାତ୍ର ଅବ୍ୟୟ ବେଳକୁ ବେଳ ବଳବାନ ହୋଇ ଉଠିଲେ। ପୁଣି 14 ଭାର୍ଯ୍ୟା ବିବାହ କରି 22 ପୁତ୍ର ଓ 16 କନ୍ୟା ଜାତ କଲେ। ଏହି ଅବ୍ୟୟଙ୍କର ଅବଶିଷ୍ଟ ବୃତ୍ତାନ୍ତ ଓ ସମସ୍ତ କ୍ରିୟା ଓ ତାଙ୍କର ଉକ୍ତି ଇଦ ଭବିଷ୍ୟତ ବକ୍ତାର ଟୀକା ଗ୍ରନ୍ଥରେ ଲିଖିତ ଅଛି।